ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସମ୍ବିଧାନ ସରକାରଙ୍କ ମାର୍ଗଦର୍ଶନ କରବାର ଗୋଟିଏ ବତୀଘର, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟସଭାକେ ମୁଲତବୀ ଘୋଷଣା କଲେ ଉପରାଷ୍ଟ୍ରପତି ଆର ଅଧ୍ୟକ୍ଷ ଜଗଦୀପ ଧନଖଡ଼। ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ। ଆଉର୍ ପୁରୀ ଶ୍ରୀମନ୍ଦିରନ ମହାପୁରୁମାନେ ସୁସ୍ଥ ହେବାର ଖବର ଗଜପତି ମହାରାଜଙ୍କୁ ଜଣାଲେ ଦୈତାପତି ସେବକ। ସମ୍ବିଧାନ ଖାଲି କେତେ ଧାରାର ସଂକଳନ ନୁହେଁ, ଏଥିରେ ଆଭିମୁଖ୍ୟ ଆଉ ସେଥି ଲେଖା ହୋଇଥିବା ଶବ୍ଦ ସରକାରଙ୍କ ଲାଗି ବହୁତ ମୂଲ୍ୟବାନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ରାଜ୍ୟସଭାନ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଅଭିଭାଷଣ ଉପରେ ଚାଲିଥିବା ଧନ୍ୟବାଦ ପ୍ରସ୍ତାବ ଆଲୋଚନାଟି ଭାଗ ନେଇକରି ପ୍ରଧାନମନ୍ତ୍ରୀ କହିଛନ୍ ଯେ ସମ୍ଭିଧାନ ହେଉଛି ସରକାରଙ୍କୁ ମାର୍ଗଦର୍ଶନ କରବାର ଗୋଟିଏ ବତୀଘର। ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଅବଦାନକେ ପ୍ରଶଂସା କରିକରି ପ୍ରଧାନମନ୍ତ୍ରୀ କହିଛନ୍ ଯେ ଭାରତର ସମ୍ଭିଧାନ ଏବେ 75 ବର୍ଷରେ ପହଞ୍ଚିଛି। ସେ ଆହୁରି କହିଛନ୍ ଯେ ଏନ୍ଡିଏ ସରକାରଙ୍କ 3 ପାଲିନ ଦାରିଦ୍ର୍ୟ ଦୂରୀକରଣ ଦିଗେ ବହୁତଟିଏ କଲ୍ୟାଣମୂଳକ ପଦକ୍ଷେପ ନିଆଯାଉଛି। ଇ ପାଲିନ ଭାରତକେ ପୃଥିବୀର 3 ବଡ଼ ଅର୍ଥନୀତି କରବାର ଲାଗି ସରକାର ପ୍ରତିଶ୍ରତିବଦ୍ଧ ଆନ୍ ବୋଲି ସେ କହିଛନ୍। ଆଇବା 5 ଭିତରେ ଦେଶେ ପରିବହନ ବ୍ୟବସ୍ଥାଟି ବହୁତଟିଏ ପରିବର୍ତ୍ତନ ଆସ୍ବା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାଥି 10 ଅଧିକା ଚାଷୀ ଲାଭ ପାଇଛନ୍ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍। ରାଜ୍ୟସଭାର ଅଧିବେଶନକେ ଉପରାଷ୍ଟ୍ରପତି ଆଉ ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ମୁଲତବୀ ଘୋଷଣା କରିଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଉତ୍ତରୁ ଶ୍ରୀ ଧନଖଡ଼ ଗୃହକେ ମୁଲତବୀ ଘୋଷଣା କରିଥିଲେ। ଉପମୁଖ୍ୟମନ୍ତ୍ରୀ ଆର୍ ମହିଳା ଆଉ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱର ମହିଳା ଶିଶୁ ପ୍ରତିଷ୍ଠାନ ଜାମ୍ ଆର୍ ଅଁଲା ଚାରା ଗଛ ଲଗାଇକରି 'ଏକ୍ ପେଡ଼ ମା କେ ନାମ' ଅଭିଯାନର ଶୁଭାରମ୍ଭ କରିଛନ୍। ଏ ଅବସରରେ ସେ କହିଛନ୍ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନ୍ତି ଅଭିଯାନ ସାରା ଦେଶରେ ଲୋକପ୍ରିୟ ହୋଇଛି। ଆଇବା 50 ଭବିଷ୍ୟତକେ ନଜରଥି ରଖିକରି ନିଜର ମା'ଙ୍କର ଉଦ୍ଦେଶ୍ୟ ଗଛ ଲଗାବାର୍କେ ଶ୍ରୀମତୀ ପରିଡ଼ା ସମକୁ ଆହ୍ୱାନ ଦେଇଛନ୍। ଇତର ଛଡ଼ା ପ୍ରତିଷ୍ଠାନ ପରିସରନ ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ଅଣସରକାରୀ ସଂଗଠନ ପରାମର୍ଶଦାତା ମଣ୍ଡଳୀ ଗୋଟିଏ ବୈଠକ ହୋଇଥିଲା। ବୈଠକଟି ଶ୍ରୀମତୀ ପରିଡ଼ା ଅଧ୍ୟକ୍ଷତା କରିକରି କହିଥିଲେ ଯେ ରାଜ୍ୟର ବିକାଶଥି ସମାଜ କଲ୍ୟାଣ ବୋର୍ଡର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସରକାର ଆର୍ ସ୍ୱେଚ୍ଛାସେବୀ ସଂଗଠନର ସହଭାଗିତା ହିଁ ସମାଜ କଲ୍ୟାଣ ବୋର୍ଡକେ ସୁଦୃଢ଼ ଭାବେ ପରିଚାଳିତ କରବା। ଇତାର ସହିତ ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ପୁନରୁଦ୍ଧାର ହେବା ବୋଲି ଶ୍ରୀମତୀ ପରିଡ଼ା କହିଛନ୍। କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀ ମନ୍ଦିରର ରୂପାନ୍ତରୀକରଣ ଲାଗି ଭିନ୍ ଭିନ୍ ପାଖେ ଥିବା ଜାଗାର ସର୍ଭେ କାମ ଚାଲିଛି। କେନ୍ଫାଲେ ଦୋକାନ ଘର, ବିଶ୍ରାମ ଜାଗା, ପାର୍କିଂ ଆର୍ ରାସ୍ତା ରହିବା ସେ ବାବଦେ ସର୍ଭେ ହେଉଛି। ଏନ ଜନେଇ ଦିଆଯାଇପାରେ ଯେ ଗଲା ଜୁନ୍ ମାସର 23 ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମା ତାରିଣୀଙ୍କର ମନ୍ଦିର ପରିଦର୍ଶନ କରିବାର ଅବସରରେ 50 ଟଙ୍କାର ଅର୍ଥରାଶି ଘୋଷଣା କରିଥିଲେ। ରାଇଜେ ରକ୍ତ ଶିକୁଳି ବା ସିକିଲ୍ ସେଲ୍ ଲାଗି ରକ୍ତହୀନତା ନିରାକରଣ ସଚେତନତା ଅଭିଯାନ ଆଜି ଶେଷ ହୋଇଛି। ଏ ଅଭିଯାନ ଗଲା 19 ମୂଲ ହୋଇଥିଲା। ଇତି ଭିନ୍ ଭିନ୍ ଜିଲ୍ଲାନ ରକ୍ତ ଶିକୁଳି ରୋଗର ନିରାକରଣ ଲାଗି ବ୍ୟାପକ ପ୍ରଚାର ପ୍ରସାର କରାଯାଇଥିଲା। ଜିଲ୍ଲାସ୍ତରୀୟ ଅଧିକାରୀ ସିଡିପିଓମାନେ କାର୍ଯ୍ୟକ୍ରମଟି ସାମିଲ ହୋଇକରି ଲୋକମାନଙ୍କୁ ସଚେତନ କରିଥିଲେ। 2047 ତକ ରକ୍ତ ଶିକୁଳି ରୋଗର ପୂରାପୂରି ନିରାକରଣ ଲାଗି ସରକାର ଲକ୍ଷ୍ୟ ରଖିଛନ୍।
ହେବ ସମୃଦ୍ଧ ଭାରତ ମୋର ସମସ୍ତଙ୍କ ବିକାଶ ହବ ସିକିଲ୍ ସେଲ୍ ଆନେମିଆ ଶୀଘ୍ର ଦେଶରୁ ଦୂରେଇ ଯିବ ଶପଥ ନେଇଛି ଭାରତ ସରକାର ଏଇ ରୋଗର ବିନାଶ ହବ ଆମେ ବି ପରୀକ୍ଷା କରି ନିଜ କର୍ତ୍ତବ୍ୟ ପାଳନ।
ସିକିଲ୍ ସେଲ୍ ରୋଗ ଏକ ବଂଶାନୁକ୍ରମିକ ରୋଗ ଅଟେ। ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ତୀବ୍ର ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠି ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇଥାଇପାରେ। ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏହାକୁ ସମାପ୍ତ କରିବା ପାଇଁ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଜି ହିଁ ନିଜର ନିକଟତମ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟରକୁ ଯାଇ ପରୀକ୍ଷା କରାଇ ନିଅନ୍ତୁ।
ଓଡ଼ିଶା ହାଇକୋର୍ଟର ବିଚାରପତି ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତିଙ୍କର ପରାମର୍ଶ ସୂତ୍ରରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦେଇଛନ୍। ଏ ବାବଦେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ତରଫରୁ ସୂଚନା ମିଳିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିର ଆଜି ଦ୍ୱାଦଶୀ ତିଥିତି ଶ୍ରୀଜୀଉମାନଙ୍କ ରାଜପ୍ରସାଦ ବିଜେ ନୀତି ହେଉଛେ। ଶ୍ରୀମନ୍ଦିର ସକାଳ ଧୂପ ନୀତି ସର୍ବାରୁତ୍ରୁ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇକରି ବେହରଣ ଦ୍ୱାର ଖୋଲାଯିବାର ସହିତ ଶ୍ରୀମନ୍ଦିରନୁ ଶ୍ରୀନଅରକେ ରାଜପ୍ରସାଦ ବିଜେ କରାଯାଇଛେ। ଗଲାକାଲ ଏକାଦଶୀ ତିଥିତି ମହାପ୍ରଭୁଙ୍କର ଖଳି ଲାଗି ଆଉ ରକ୍ତବସ୍ତ୍ର ଲାଗି ସହିତ ବୈଦ୍ୟମାନେ ତିଆରି କରିଥିବାର ଦଶମୂଳ ଉଷୋ ଲାଗି କରାଯାଇଥିଲା। ମହାପ୍ରଭୁ ପୂରା ସୁସ୍ଥ ହୋଇଥିବାରୁ ଦୈତାପତି ସେବକମାନେ ଶ୍ରୀନଅର ଯାଇକରି ଗଜପତି ମହାରାଜଙ୍କୁ ଖବର ଦେବାର ପରମ୍ପରା ରହିଛି। ଏ ଅବସରରେ ଦୈତାପତିମାନେ ଅନବସର ସମିଆତି ବାହାରିଥିବାର କରାଳ ଚନ୍ଦନ ଆର୍ ପାଟବସ୍ତ୍ରକେ ଗଜପତି ମହାରାଜଙ୍କୁ ଦେଇଛନ୍। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋଥି ଚଳିତ ବର୍ଷ ନାଁ ଲେଖା ସମୟ ବଢ଼ାଯାଇଛି। ଆଗରୁ ଆବେଦନର ଶେଷ ତାରିଖ ଜୁନ୍ 30 ତାରିଖ ତକ ଥିବାର ବେଳେ ଇଟାକେ ଆଇବା 15 ତାରିଖ ତକ ବଢ଼ାଯାଇଛି। ଆଶାୟୀ ଛାତ୍ରଛାତ୍ରୀମାନେ ଇଗ୍ନୋ ୱେବ୍ସାଇଟ୍କେ ଯାଇକରି ନାଁ ଲେଖା ଲାଗି ଆବେଦନ କରିପାରିବେ। ଏଥି ସ୍ନାତକ, ସ୍ନାତକୋତ୍ତର, ସ୍ନାତକୋତ୍ତର ଡିପ୍ଲୋମା ଆର୍ ସାର୍ଟିଫିକେଟ୍ ପ୍ରୋଗ୍ରାମ୍ର ଭିନ୍ ଭିନ୍ ପାଠ୍ୟକ୍ରମଟି ନାଁ ଲେଖାଯାଇପାରବା। ଚଳିତ ବଛର 5 ଏମ୍ଏସ୍ସି ଆର୍ ଗୋଟେ ବିଏସ୍ସି ବିଭାଗ ଖୋଲାଯାଇଛି। ସ୍ନାତକ ପଢ଼ବାର ଲାଗି ଅନୁସୂଚିତ ଜାତି ଆର୍ ଜନଜାତି ପିଲାମାନଙ୍କ ନାଁ ଲେଖା ଆର୍ ଫେରଘାଏ ପଞ୍ଜୀକରଣ କରୁଥିବାର ଫିକେ ଛାଡ଼ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫ ଜିକା ଭାଇରସ୍କେ ନେଇକରି ସତର୍କ ରହିବାରକେ ସବୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏ ଭିତରେ ମହାରାଷ୍ଟ୍ରନ ଜିକା ଭାଇରସ୍ଥି 8 ଜଣ ଆକ୍ରାନ୍ତ ହୋଇଛନ୍। ଇତାକେ ନଜରଥି ରଖିକରି ସବୁ ରାଜ୍ୟକେ ଆଗୁଆ ସତର୍କ ହେବାରକେ ମନ୍ତ୍ରଣାଳୟ ତରଫ କୁହାଯାଇଛି। ଏଡିସ୍ ମଶା ଚାବ୍ଲେ ଚିକେନ୍ ଗୁନିଆ ଆର୍ ଡେଙ୍ଗୁ ବାଗି ଲୋକମାନେ ଜିକା ଭାଇରସ୍ଥି ଆକ୍ରାନ୍ତ ହେସନ୍। ଖାସକରି ଗର୍ଭବତୀ ମହିଳା ଜିକା ଭାଇରସ୍ଥି ଆକ୍ରାନ୍ତ ହେଲେ ଗର୍ଭବତୀ ଥିବାର ଛୁଆ ଉପରେ ପ୍ରଭାବ ପଡ଼୍ସି। ହେଥିଲାଗି ଗର୍ଭବତୀ ମହିଳାମାନଙ୍କର ଜିକା ଭାଇରସ୍ ପରୀକ୍ଷା କରବାରକେ ମନ୍ତ୍ରଣାଳୟ ତରଫ ପରାମର୍ଶ ଦିଆଯାଇଛି। ଇତାର ସହିତ ଫି ହସ୍କିଟାଲକେ ଏଡିସ୍ ମଶା ମୁକ୍ତ କରବାର ଦିଗେ କାମ କରବାର ଲାଗି ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରବାରକେ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। କଳାହାଣ୍ଡି ଜିଲ୍ଲାରୁ 5 କ୍ୱିଣ୍ଟାଲ ଭେଣି, 1.5 କ୍ୱିଣ୍ଟାଲ ପୁଟଲ ଦୁବାଇକେ ପଠାଯାଇଛି। ଜିଲ୍ଲାର ମଦନପୁର ରାମପୁର ବ୍ଲକ୍ନ ନାବାର୍ଡ ତରଫ ହୋଇଥିବା ଉତେଇ ଭେଲି କୃଷକ ଉତ୍ପାଦକ ସଂଗଠନ ଜରିଏ ଇ ପନିପରିବା ଦୁବାଇକେ ରପ୍ତାନୀ କରାଯାଇଛି। ଏନ ଜନେଇ ଦିଆଯାଇପାରେ ଯେ ଆଘନୁ ଜିଲ୍ଲାରୁ ଦୁବାଇକେ ଆମ୍ଭିଲ୍ ପଠାଯାଇଥିଲା। ବରଗଡ଼ ଜିଲ୍ଲାର ଇ ବଛର ମସଲା ମିଶନ କାର୍ଯ୍ୟକ୍ରମଟି ହଲ୍ଦୀ ଚାଷ କରବାର ଲାଗି ଯୋଜନା କରାଯାଇଛି। ଏଥିଲାଗି ଜିଲ୍ଲାର 12 ବ୍ଲକ୍ନ 100 ଏକର ହଲ୍ଦୀ ଚାଷ କରାଯିବା। ଚାଷୀମାନଙ୍କୁ ରିହାତି ଦାମଥି ହଲ୍ଦୀ ବିହନ ଯୋଗାଇ ଦିଆଯାଉଛି। ଜଣେ ଚାଷୀ ସବୁନୁ କମ୍ 25 ଡିସମିଲ୍ ଆର୍ ସବୁନୁ ଜହ 50 ଡିସମିଲ୍ ତକ୍ ହଲ୍ଦୀ ଚାଷ କରିପାରବା। ଆଗ୍ରହୀ ଚାଷୀମାନେ ଉଦ୍ୟାନ କୃଷି କାର୍ଯ୍ୟାଳୟକେ ଆସିକରି ହଲ୍ଦୀ ବିହନ ନେଇପାରିବେ ବୋଲି ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଗୋବିନ୍ଦ୍ର ଚନ୍ଦ୍ର ପଣ୍ଡା କହିଛନ୍। ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ କଲ୍ୟାଣୀ ଦାସ ବଲାଙ୍ଗୀର ଗସ୍ତଥି ଯାଇକରି ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଆର୍ ସୂଚନା କେନ୍ଦ୍ର ଓ ପାଠାଗାର ନିରୀକ୍ଷଣ କରିଛନ୍। ଇତାର ସହିତ ଜିଲ୍ଲା ସଦର ମହକୁମାଠାରେ ଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟନ ସବୁ କାମ ବାବଦେ ପଚରାଇକରି ବୁଝିଥିଲେ। ଏ ସମୟଥି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ ସାହୁ ଉପସ୍ଥିତ ଥିଲେ। ଆଜି ହେଉଛି ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଫି ବଛର ଜୁଲାଇ ମାସର 3 ତାରିଖେ ବିଶ୍ୱସ୍ତରଥି ଇ ଦିବସ ପାଳନ କରାଯାଉଛି। ଇ ଦିବସ ଅବସରରେ ପ୍ଲାଷ୍ଟିକ୍ ବ୍ୟବହାରର କୁପ୍ରଭାବ ବାବଦେ ଲୋକ ଅବଗତ କରାଯିବାର ସହିତ ପ୍ଲାଷ୍ଟିକ୍ ବେଗ୍ ବର୍ଜନ ଲାଗି ସଚେତନ କରାଯାଇଛି। 2002 ବଂଲାଦେଶ ପୃଥିବୀର ପହିଲା ଦେଶ ଭାବେ ପ୍ଲାଷ୍ଟିକ୍ ବେଗ୍ର ବ୍ୟବହାର ନିଷେଧ କରିଥିଲା। ଇତାରୁତ୍ରୁ ଭାରତ ସହିତ ବହୁଟେ ଦେଶ ପ୍ଲାଷ୍ଟିକ୍ ବ୍ୟାଗ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍। ଇ ଦିବସ ପାଳନ କରବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ଲାଷ୍ଟିକ୍ ବ୍ୟାଗ୍ନୁ ସମାଜକେ ଦୂରେଇ ରଖବାର। ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ଆଇବା 8 ତାରିଖ ଆଡ଼େ ଗୋଟେ ଘୂର୍ଣ୍ଣିବଲୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ତରଫ ମିଳିଥିବା ସୂଚନା ଅନୁସାରେ ଘୂର୍ଣ୍ଣିବଲୟର ପ୍ରଭାବଥି ରାଇଜେ ବର୍ଷାର ପରିମାଣ ବଢ଼ବା, ସମୁଦ୍ର ଖଣି ଆର୍ ଓଡ଼ିଶାର ଭିତରିଆ ଇଲାକାନ ଜବର ବର୍ଷା ହେବା ବୋଲି ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ସେଆଡ଼େ ଜୁନ୍ 1 ତାରିଖନୁ ଗଲାକାଲି ତକ ରାଇଜେ 168.8 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏଟା ସ୍ୱାଭାବିକ ବର୍ଷାନୁ 27% କମାଏ। ରାଜ୍ୟର 11 ଜିଲ୍ଲାନ ସ୍ୱାଭାବିକ ବର୍ଷା ହୋଇଥିବାର ବେଳେ 17 ଜିଲ୍ଲାନ ନିଅଣ୍ଟିଆ ବର୍ଷା ହୋଇଥିବାର ପାଣିପାଗ ବିଭାଗ ତରଫ କୁହାଯାଇଛି। ସମ୍ବିଧାନ ସରକାରଙ୍କର ମାର୍ଗଦର୍ଶନ କରବାର ଗୋଟିଏ ବତୀଘର, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟସଭାକେ ମୁଲତବୀ ଘୋଷଣା କଲେ ଉପରାଷ୍ଟ୍ରପତି ଆର୍ ଅଧ୍ୟକ୍ଷ ଜଗଦୀପ ଧନଖଡ଼। ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ। ଆଉ ପୁରୀ ଶ୍ରୀମନ୍ଦିର ମହାପୁରୁମାନେ ସୁସ୍ଥ ହେବାର ଖବର ଗଜପତି ମହାରାଜଙ୍କୁ ଜଣାଲେ ଦୈତାପତି ସେବକ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।